मीना सीखी गला आग पढ़ी बार सब बाग मीना को जहाँ पचार ता पाखे सब उतर पढ़ी पढ़ा कठिन मीना करे समाधान पढ़ी पढ़ा मीना बुद्धि मती चपल जीवन को करे सरल
नमस्कार पिला माने एमिति अछ तुम माने अरे ये हस कूट सुबुची अच्छा ये मीना क्लास रो पिला माने इतने जोर जोर हसुंती आसो देखिबा तो कथा कोन
अरे ये को कथा को नहीं तमे माने ते हसुचो
दीदी ये सुनिल ना ये से भूल रे गोटे ओदा खबर कागज ऊपर बसी पड़ला आउ आउ ता धड़ा पैंट रे खबर कागज रा अक्षर सब छपी जाई
अक्षर छपी जाई छी
दीदी आज गाँव में कहीं खबर कागज किणवेनि खाली सुनील रो पछे पछे जाओ आउ खबर पढ़ी पढ़ी जाओ कौन सुनील ठीक कहली ना
हाँ हाँ दीपू ठीक अच्छे मोर किसी असुविधा ना हेले मते प्रतिदिन गोटे नुआ ओदा खबर कागज उपरे बसिबा को हबो
प्रतिदिन काहेकि
अरे प्रतिदिन नुआ नुआ खबर आसे ना
हेले प्रतिदिन एते नुआ नुआ खबर कोठु आसे दीदी
रिपोर्टर हाँ मीना ए रिपोर्टर माने अलग अलग प्रकार खबर को एकाठी करी आनंती
ताहले एटा तो भारी कष्टकर काम होइथिबो
ना दीपू बड़ मानन को पई किछि कष्ट नुहे
मिली पिला मानन को पई भी कष्ट काम नुहे मु तो कहिबी दिन को पई आमे समस्ते भी आमो खबर कागज बनेई कि देखिबा
आमो खबर कागज या माने कोन दीदी
माने एया मीना काली आमे आमो क्लास को छोटो छोटो दल रे विभक्त करि देबा प्रति दुई जने पिलांकर गोटिए दल हेबो आ प्रत्येक ती दल गां रे बुली बुली गोटे नुआ खबर खोजी कि आनिबे से सब खबर को नेई आमे आमो निज खबर कागज बनेइबा कुह केमिति हबो
वाह खूब मजा आसीबो
खबर कागज छपा हबो
अरे भाई ता पर दिन सकाळ सकाळ दुई दुईटा पिलांक दल सब बाहरी पडिला गां रे खबर खोजिबा को मीना और रोशनी रो दल जाई पहुंचे गले लाला को दुकान रे
लाला मौसा नमस्कार आमे खबर कागज पाई खबर जगाड़ करियो को बाहरी छु आपन को पखरे कोनो से ताजा खबर अछि
खबर अच्छा लेखो पानी पागो ठीक ठाक नाही आसंता सप्ताह रे वर्षा हबो आउ सकाळ ठु मो पेट भी काटु छि एबे जा सेया छापी दबो
ओहो लाला तो मीनार कथा को थट्टारे उड़े दिले जा हो मीना और रोशनी सेउटु बाहरी आउ गोटे गली को पसुतिले दीपू आउ सुनील संगरे तांकर देखा हिगला
दीपू सुनील इछे खबर मिलिला
हां मीना सरपंच बाबू पाखो गां रे गोटे नुवा स्कूल रो उद्घाटन करूचंती
आउ आमे जाउछु सरपंच बाबू को से बिषय रे किछि प्रश्न पचारिबा को चल दीपू
एबे आमे कोन करिबा रोशनी
पण आमे बे कहो केमते प्रश्न पचारी के हम खबर बनै परिवनी
बनै तो परिबा हेले अरे हां से गुड्डी दीदी अछन्दि ना
जे तंको हाथरे बढ़िया बढ़िया सिलाई करंती
हां रोशनी सेई चल तंको किछ प्रश्न पचारीबा आ बनैबा हमरो नुवा खबर
मीना आ रोशनी शीघ्र जाई पहुंची गले गुड्डी घरे
गुड्डी दीदी प्रथमे तमे एया कहो कि नीचे हाथ रे तियारी इते सुंदर सुंदर सिलाई काम देखि तमको तो बहुत भलो लागथबो नाही दीदी
मीना भलो त लागे हेले हां अनेक थर भाबे जे स्कूल रे मु जदि ठीक बयस रे ना लिखि थांती आहुरी भलो हि थांता
ठीक समय रे ना लिखिबा कोन कहछु दीदी
मु स्कूल रे 8 वर्ष रे ना लिखैथिली मीना सेथि पई मु स्कूल रे अन्य पिलांक सहित मिसि पारिलिनी सेमाने समस्ते 6 वर्षर थिले सेमाने मोठो छोटो आ मु सेमाने कुटु बडो कहा सहित सांग ही हेई पारिलिनी
आ जो माने तम बयसर थिले सेमाने
सेमाने मोठो बडो क्लास रे थिले रोशनी आ ମୁଁ ଅନେକ ଥର ମୋ କ୍ଲାସ୍ର କାର୍ଯ୍ୟକ୍ରମରେ ଭାଗ ନେଉନଥିଲି।
କାହିଁକି ଦିଦି?
କାହିଁକି ନା ମୋଠୁ କମ ବୟସର ପିଲାମାନଙ୍କ ସାଙ୍ଗରେ ମତେ ବଡ଼ ଅଡ଼ୁଆ ଲାଗୁଥିଲା। ମୋ କ୍ଲାସ୍ର ସବୁ ପିଲା ମୋଠୁ ବୟସରେ ସାନ ଥିଲେ, ଆଉ ମୋ ବାପା ମା ସେମାନଙ୍କ ସହିତ ମତେ ଦେଖିଲେ ସେମାନଙ୍କୁ ଲାଗୁଥିଲା ଯେ ତାଙ୍କ ଝିଅ ବହୁତ ବଡ଼ ହେଇଗଲାଣି। ସେଇଥିପାଇଁ ସେମାନେ ଦି ବର୍ଷ ଆଗରୁ ସ୍କୁଲରୁ ମୋ ନାଁ କଟେଇଦେଲେ।
ଦି ବର୍ଷ ଆଗରୁ ସ୍କୁଲ ନାଁ କଟେଇ ଦେବା ଦ୍ୱାରା ତମ ପାଠପଢ଼ାରେ ତ ବହୁତ କ୍ଷତି ହେଇଥିବ ଦିଦି।
ବହୁତ କ୍ଷତି ହେଲା ମୀନା। ଯେଉଁମାନେ ସେମାନଙ୍କ ପାଠ ପୁରା କଲେ ସେମାନେ ମୋଠୁ ବେଶୀ ଜାଣିଛନ୍ତି। ସେମାନଙ୍କ ପାଖରେ ଆତ୍ମବିଶ୍ୱାସ ଆଉ ସାହସ ବେଶୀ ଅଛି। ସେମାନେ ସେମାନଙ୍କ ନିର୍ଣ୍ଣୟ ଆଉ ସମସ୍ୟା ବେଶ ଆରାମରେ ସମାଧାନ କରିପାରନ୍ତି, ହେଲେ ମୁଁ ସେସବୁ କରିପାରେନି। ଏବେ ଯେମିତି ମୋ ସହିତ ଗୋଟେ ଘଟଣା ଘଟିଥିଲା।
କଣ ଦିଦି, କଣ ହେଇଥିଲା?
ପାଖ ଗାଁରେ ହାତ ତିଆରି ସିଲେଇ କାମର ଗୋଟେ ପ୍ରଦର୍ଶନୀ ହବାର ଥିଲା ରଶ୍ମି। ଖବରକାଗଜରେ ବାହାରିଥିଲା ଯେ ଯାହାର ବି ସେଠି ତାର ସିଲେଇ କାମ ଦେଖେଇବାର ଅଛି ଖବରକାଗଜରେ ଥିବା ଫର୍ମ ପୂରଣ କରି ପଠେଇଦବ।
ସେଇଠୁ
ମୀନା ମୋର ସାହସ ହେଲାନି ଫର୍ମ ପୂରଣ କରିବା ପାଇଁ, କାହିଁକି ନା ମତେ ସେଥିପାଇଁ ଦୂର ଆଉ ଗୋଟେ ଗାଁକୁ ଯିବାକୁ ହେଇଥାନ୍ତା। ମତେ ଲାଗିଲା ଏସବୁ ମୋ ଦ୍ୱାରା ହବନି।
ଇଏ ତ ବଡ ଖରାପ ହେଲା।
ହଁ ରଶ୍ମି, ଯଦି ମୁଁ ବି ସେଇ ପ୍ରଦର୍ଶନୀକୁ ମୋ ହାତ ତିଆରି ସିଲେଇ କାମ ପଠେଇଥାନ୍ତି, ହୁଏତ ମୋ କାମର ଫଟୋ ବି ଖବରକାଗଜରେ ଛପା ହେଇଥାନ୍ତା। ନା ମୁଁ ମୋ ସାହସ ହରେଇଥାନ୍ତି, ନା ଏମିତି ହେଇଥାନ୍ତା।
ଗୁଡ୍ଡିର ଦୁଃଖଭରା କାହାଣୀ ଶୁଣି ମୀନା ଆଉ ରୋଶନି ସ୍କୁଲକୁ ଫେରିଆସିଲେ, ଆଉ ତାପରେ ଆରମ୍ଭ ହେଲା ସବୁ ଖବରକୁ ଯୋଡ଼ି ଖବରକାଗଜ ବନେଇବାର ପ୍ରକ୍ରିୟା।
ଚାଲ ମୀନା, ପ୍ରଥମ ଦୁଇଟା ଖବର ପଢ।
ସରପଞ୍ଚ ମହାଶୟ ଚମ୍ପାନଗରରେ ଗୋଟେ ସ୍କୁଲର ଉଦ୍ଘାଟନ କରିଛନ୍ତି। ରାମପ୍ରସାଦ ମଉସାଙ୍କ ଗାଈ ଦୁଇଟି ବାଛୁରୀକୁ ଜନ୍ମ ଦେଇଛି।
ଦୀପୁ, ଏବେ ତମେ ପଢ ପରବର୍ତ୍ତୀ ଖବର।
ମୋନୁ ଗୋଟି ଖେଳ ପ୍ରତିଯୋଗିତାରେ ଜିତି ଯାଇଛି।
ମୀନା, ତୁ ପଢ ପରବର୍ତ୍ତୀ ଖବର।
ଗୁଡି ଦିଦି କହିଲେ ଯେ ଶିକ୍ଷା ବହୁତ ଜରୁରୀ ଅଟେ, ଆଉ ସେଥିପାଇଁ 6 ବର୍ଷ ବୟସରେ ନାଁ ଲେଖିବା ମଧ୍ୟ ବହୁତ ଜରୁରୀ ଅଟେ।
ହେଲେ ଗୋଟେ କଥା ତ କୁହ, ତମେ ଏସବୁ କଥା ଗୁଡିକି କାହିଁକି ପଚାରିଲ?
ଅସଲରେ ଆମେ ତ ଗୁଡି ଦିଦି ସାଥିରେ ତାଙ୍କ ହାତ ତିଆରି ସିଲେଇ କାମ ବିଷୟରେ କଥା ହେବାକୁ ଯାଇଥିଲୁ, କିନ୍ତୁ ସିଏ ଯେତେବେଳେ କହିଲେ ଯେ ତାଙ୍କ ନାଁ ସ୍କୁଲରେ 6 ବର୍ଷ ଜାଗାରେ 8 ବର୍ଷ ବୟସରେ ଲେଖାଯାଇଥିଲା, ଆଉ ତାଙ୍କୁ ଶୀଘ୍ର ପାଠ ଛାଡ଼ିବାକୁ ପଡ଼ିଲା, ସେ ଅନ୍ୟ ପିଲାଙ୍କଠୁ ପଛରେ ରହିଗଲେ। ସେଥିପାଇଁ ଆମେ ଆମ ଖବରକୁ ନେଇ ସେ ବିଷୟରେ ବନେଇଦେଲୁ।
କିନ୍ତୁ ଦିଦି, 6 ବର୍ଷ ବୟସରେ ସ୍କୁଲରେ ନାଁ ଲେଖେଇବା କାହିଁକି ଜରୁରୀ ଅଟେ?
ଏଇଥିପାଇଁ ଦୀପୁ ଯେ 6 ବର୍ଷ ବୟସରେ ପିଲା ଲେଖାପଢା ପାଇଁ ଆଉ କିଛି ଶିଖିବା ପାଇଁ ମାନସିକ ଓ ଶାରୀରିକ ଭାବରେ ପ୍ରସ୍ତୁତ ହୁଏ। ବିଳମ୍ବରେ ପଢା ଆରମ୍ଭ କରିଥିବା ପିଲା ନିଜ ବୟସର ଅନ୍ୟ ପିଲାଙ୍କଠୁ ଶିଖିବାରେ ପଛେଇ ଯାଆନ୍ତି, ଆଉ ସେଇ ପିଲାମାନଙ୍କର ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ସେମାନଙ୍କ ବାପା ମା କିଛି ବର୍ଷ ପରେ ପାଠପଢା ବନ୍ଦ କରିଦିଅନ୍ତି। ଏସବୁର ଖରାପ ପ୍ରଭାବ ସେମାନଙ୍କ ଭବିଷ୍ୟତ ଉପରେ ପଡ଼େ।
ତାହେଲେ ତ ଆମେ ଆମ ଖବରକାଗଜରେ ଏକଥା ଲେଖିବା ନିହାତି ଜରୁରୀ, ଠିକ୍ ନା ଦିଦି?
ପୁରା ଠିକ୍ ମୀନା।
କିନ୍ତୁ ଦିଦି, ଆମର ଏ ଖବରକାଗଜ କଣ ସତରେ ଛପା ହବ?
ଛପା ତ ଅବଶ୍ୟ ହେବନି, କିନ୍ତୁ ଆମ ସ୍କୁଲର ବୋର୍ଡରେ ଏସବୁ ଖବର ନିଶ୍ଚିତ ଲଗାଯିବ।
ଆଉ ଏଇଭଳି ଭାବରେ ମୀନା ଆଉ ତାର ସାଙ୍ଗମାନେ ହେଇଗଲେ ଖବରକାଗଜର ରିପୋର୍ଟର। ଗାଁ ସାରାର ଖବର ପହଞ୍ଚିଲା ଘରକୁ ଘର। ଆସ ଏବେ ଦେଖିବା ଆଜି ମୀନା ଆଉ ମିଠୁ କଣ ନୂଆ କରୁଛନ୍ତି।
ପ୍ରତି ବାପା ମାଙ୍କ ଅନୁରୋଧ, କରିବେନି କେବେ ଭୁଲ।
ଆରେ ବାହ, କି ବଢିଆ କବିତା ବନେଇଛନ୍ତି ମୀନା ଆଉ ମିଠୁ। ଏବେ ଶୁଣିବା ଗୋଟେ ମଜାଦାର ଗୀତ।
କୋଉଠୁ ବି ଆସ ଦୂର କି ପାଖରୁ, ସ୍କୁଲ ଯିବା ପ୍ରଥମ ଶ୍ରେଣୀରୁ। କୋଉଠୁ ବି ଆସ ଦୂର କି ପାଖରୁ, ସ୍କୁଲ ଯିବା କଥା ପ୍ରଥମ ଶ୍ରେଣୀରୁ। କୋଉଠୁ ବି ଆସ ଦୂର କି ପାଖରୁ, ସ୍କୁଲ ଯିବା କଥା ପ୍ରଥମ ଶ୍ରେଣୀରୁ। ନୂଆ ନୂଆ କଥା ଜାଣିବ, ନୂଆ ନୂଆ ଖେଳ ଶିଖିବ, ନୂଆ ନୂଆ ସାଙ୍ଗ ବି ପାଇବ। ସେଥିପାଇଁ ତ ପ୍ରଥମରୁ କୋଉଠୁ ବି ଆସ ଦୂର କି ପାଖରୁ ସ୍କୁଲ ଯିବା କଥା ପ୍ରଥମ ଶ୍ରେଣୀରୁ କୋଉଠୁ ବି ଆସ ଦୂର କି ପାଖରୁ ସ୍କୁଲ ଯିବା କଥା ପ୍ରଥମ ଶ୍ରେଣୀରୁ ଦିନ ଦି ଦିନ କଥା ନୁହେଁ ସବୁ ନୀତି ସ୍କୁଲ ଆସୁଥିବ ସେଥିପାଇଁ ତ ଟିକେ ମନ ଦେଇ କୋଉଠୁ ବି ଆସ ଦୂର କି ପାଖରୁ ସ୍କୁଲ ଯିବା କଥା ପ୍ରଥମ ଶ୍ରେଣୀରୁ କୋଉଠୁ ବି ଆସ ଦୂର କି ପାଖରୁ ସ୍କୁଲ ଯିବା କଥା ପ୍ରଥମ ଶ୍ରେଣୀରୁ ପଡ଼ିବା ପାଇଁ ରୋକୁଛି ଯିଏ ତାକୁ ସ୍ନେହରେ ବୁଝେଇବ ସେଥିପାଇଁ ଟିକେ ପ୍ରେମରେ ସେଥିପାଇଁ ଟିକେ ସ୍ନେହରେ କୋଉଠୁ ବି ଆସ ଦୂର କି ପାଖରୁ ସ୍କୁଲ ଯିବା କଥା ପ୍ରଥମ ଶ୍ରେଣୀରୁ କୋଉଠୁ ବି ଆସ ଦୂର କି ପାଖରୁ ସ୍କୁଲ ଯିବା କଥା ପ୍ରଥମ ଶ୍ରେଣୀରୁ କୋଉଠୁ ବି ଆସ ଦୂର କି ପାଖରୁ ସ୍କୁଲ ଯିବା କଥା ପ୍ରଥମ ଶ୍ରେଣୀରୁ କୋଉଠୁ ବି ଆସ ଦୂର କି ପାଖରୁ ସ୍କୁଲ ଯିବା କଥା ପ୍ରଥମ ଶ୍ରେଣୀରୁ
ଗୀତ ତ ବହୁତ ବଢିଆ ଥିଲା ଏବେ ସମୟ ହେଇଛି ଖେଳର ଆସ ଦେଖିବା ଦିଦି ଆଜି କୋଉ ଖେଳ ସବୁ ଖେଳୁଛନ୍ତି
ପିଲାମାନେ ଆଜି ଆମର ଖେଳ ହେଲା ମଝିରେ କିଏ ଲୁଚିଛି ସମସ୍ତେ ଆଗରୁ ଏ ଖେଳ ଖେଳିଛ ନା
ହଁ ଦିଦି
ଏଇ ଖେଳର ନିୟମ ମୁଁ ପୁଣି ଥରେ ତମମାନଙ୍କୁ କହିଦେଉଛି ମୁଁ ତମମାନଙ୍କୁ ଚାରୋଟି ଶବ୍ଦ କହିବି ତିନୋଟି ଶବ୍ଦ ଭିତରେ କୌଣସି ପ୍ରକାରର ସମାନତା ରହିବ କିନ୍ତୁ ଗୋଟିଏ ଶବ୍ଦ କିଛିଟା ଭିନ୍ନ ହେବ ତମମାନଙ୍କୁ କହିବାକୁ ହେବ ସେ ଚାରିଟା ଶବ୍ଦ ଭିତରୁ କୋଉ ଶବ୍ଦଟା ଭିନ୍ନ ବୁଝିଲ
ହଁ ଦିଦି
ତାହେଲେ ଆରମ୍ଭ କରିବା ପ୍ରଥମ ଚାରୋଟି ଶବ୍ଦରୁ ଶବ୍ଦ ଗୁଡିକ ହେଲା ଗୋଲାପ ଚମେଲି କଦଳୀ ଗେଣ୍ଡୁ କୁହ ଆ ଭିତରେ କିଏ ଲୁଚିଛି
ମୁଁ କହିବି ଦିଦି
ହଁ ମିଲି କୁହ
ଚମେଲି ସେ ଦିଦି ଚମେଲି ଧଳା ରଙ୍ଗର ହେଲେ ଗେଣ୍ଡୁ ଆଉ କଦଳୀ ତ ହଳଦିଆ ରଙ୍ଗର
ଆଉ ଗୋଲାପ ଗୋଲାପ ତ ଲାଲ ରଙ୍ଗର ହେଇଥାଏ
ଦୀପୁ ଗୋଲାପ ଫୁଲ ତ ହଳଦିଆ ରଙ୍ଗର ବି ଅଛି ମାନେ କଦଳୀ ଗେଣ୍ଡୁ ଆଉ ଗୋଲାପ ସବୁଯାକ ହଳଦିଆ ଆଉ ଚମେଲି ଧଳା ରଙ୍ଗର
କିନ୍ତୁ ଏଇଟା ଠିକ ଉତ୍ତର ନୁହଁ ଠିକ ଉତ୍ତର ମୁଁ କହୁଛି ଦିଦି ଠିକ ଉତ୍ତର ହେଲା କଦଳୀ କଦଳୀ ଗୋଟେ ଫଳ କିନ୍ତୁ ଗୋଲାପ ଚମେଲି ଆଉ ଗେଣ୍ଡୁ ଫୁଲ ଅଟେ
ତାହେଲେ ଏମିତି ଖେଳ ଚାଲିଲା ମଝିରେ କିଏ ଲୁଚିଛି କିଏ କହିପାରିଲା ତ ଆଉ କିଏ କହି ନ ପାରି ମୁଣ୍ଡରେ ହାତ ଦେଇ ବସିଲା ଆମେ ପୁଣି ମିଶିବା ପରବର୍ତ୍ତୀ ଅଧ୍ୟାୟରେ ଗୋଟେ ନୂଆ କାହାଣୀ ଆଉ ଗୋଟିଏ ନୂଆ ଖେଳ ସହିତ
ସାଙ୍ଗମାନେ ତମେ ଏମିତି ଆମମାନଙ୍କୁ ଶୁଣୁଥିବ ତମମାନଙ୍କର ମନୋରଞ୍ଜନ ସହିତ କିଛି ନୂଆ ନୂଆ କଥା ଶିଖିବାକୁ ମିଳିବ ମୁଁ ପୁଣି ମୋର ସାଙ୍ଗ ସୁମି ରାନୁ ଦୀପୁ ରାଜୁ ଆଉ ମୋର କୌତିକିଆ ଶୁଆ ମିଟୁକୁ ନେଇ ତମମାନଙ୍କ ପାଖରେ ହାଜର ହେବି ତାହେଲେ ସାଙ୍ଗମାନେ ତମର ପ୍ରିୟ କାର୍ଯ୍ୟକ୍ରମ ମୀନାର ଦୁନିଆକୁ ଶୁଣିବାକୁ ଜମା ବି ଭୁଲିବନି
ଇଂରାଜୀ ହଉ ବା ଗୀତ ସାହିତ୍ୟ ଅବା ଗଣିତ ପ୍ରଶ୍ନ ହେଉ ଯେତେ କଠିନ ମୀନାକାର